আকাশবাণী। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଜାମ୍ମୁ କାଶ୍ମୀର ଓ ହରିୟାଣା ପାଇଁ ବିଧାନସଭା ନିର୍ବାଚନ ସୂଚୀ ଘୋଷଣା କଲା ନିର୍ବାଚନ ଆୟୋଗ। ଚଳିତ ବର୍ଷ ଶେଷ ସୁଦ୍ଧା ମାନବ ବିହୀନ ଗଗନଯାନ ଉତ୍କ୍ଷେପଣ ଲାଗି ଉଦ୍ୟମ ଜାରି ରହିଛି, କହିଲେ ଇସ୍ରୋ ଅଧ୍ୟକ୍ଷ। ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ନିଶ୍ଚିତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାର୍ତ୍ତାଳାପ କଲେ ମହମ୍ମଦ ୟୁନୁସ୍। ଭାରତ ଆସନ୍ତାକାଲି ଆୟୋଜନ କରିବ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ, ଏବଂ ନୂଆଦିଲ୍ଲୀରେ ଆଜି ଘୋଷଣା ହେଲା 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ନିର୍ବାଚନ ଆୟୋଗ ଆଜି ଜାମ୍ମୁ କାଶ୍ମୀର ଓ ହରିୟାଣା ପାଇଁ ବିଧାନସଭା ନିର୍ବାଚନ ସୂଚୀ ଘୋଷଣା କରିଛି। ଜାମ୍ମୁ କାଶ୍ମୀରର 90ଟି ଆସନ ପାଇଁ 3ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେପ୍ଟେମ୍ବର 18 ତାରିଖରେ ପ୍ରଥମ ପର୍ଯ୍ୟାୟ, 25 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅକ୍ଟୋବର 1 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଅନ୍ୟପକ୍ଷରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର 1 ତାରିଖରେ ସମସ୍ତ 90ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ନୂଆଦିଲ୍ଲୀରେ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର 87 ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା 11,800ରୁ ଉର୍ଦ୍ଧ୍ୱ ଭୋଟ୍ ଗ୍ରହଣ କେନ୍ଦ୍ରରେ 90 ଆସନ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ସେହିପରି ହରିୟାଣାରେ 2 କୋଟିରୁ ଉର୍ଦ୍ଧ୍ୱ ମତଦାତା 20,000ରୁ ଉର୍ଦ୍ଧ୍ୱ ଭୋଟ୍ ଗ୍ରହଣ କେନ୍ଦ୍ରରେ 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଜି ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହର ଉତ୍କ୍ଷେପଣ କରିଛି। ଏହି ଉପଗ୍ରହକୁ କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ ଯାନ ଏସ୍ଏସ୍ଏଲ୍ଭିର ତୃତୀୟ ବିକଶିତ ଉଡ଼ାଣ ଜରିଆରେ ମହାକାଶକୁ ପଠାଯାଇଛି। ଏହି ସଫଳତା ପରେ ଭାରତ କ୍ଷୁଦ୍ର ଏବଂ ଛୋଟ ଆକାରର ଉପଗ୍ରହ ମହାକାଶକୁ ପଠାଇବାର କ୍ଷମତା ହାସଲ କରିଛି। ଆଜିର ପ୍ରକ୍ରିୟାରେ ପ୍ରକ୍ଷେପଣ ଯାନର ସମସ୍ତ 3ଟି ପର୍ଯ୍ୟାୟ ସଫଳ ଭାବେ କାର୍ଯ୍ୟ କରିଥିଲା। ଉତ୍କ୍ଷେପଣ ପରେ 2ଟି ଉପଗ୍ରହକୁ ମହାକାଶରେ 475 କିଲୋମିଟର ଦୂରରେ ସ୍ଥାପିତ କରାଯାଇଛି ଏବଂ ସେଠାରେ ଉପଗ୍ରହଗୁଡ଼ିକର ସୌର ପ୍ୟାନେଲ୍ କାର୍ଯ୍ୟକ୍ଷମ ହୋଇଛି। ପୃଥିବୀ ପୃଷ୍ଠରେ ଉତ୍କ୍ଷେପଣ କରାଯାଇଥିବା ଉପଗ୍ରହଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇଥିବା ଇସ୍ରୋ କହିଛି। ମିଶନର ନିର୍ଦ୍ଦେଶକ ଏସ୍ଏସ୍ ବିନୋଦ କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି। ଉପଗ୍ରହ ନିର୍ଦ୍ଦେଶକ ଏମ୍ ଅବିନାଶ କହିଛନ୍ତି ଏହି ଉତ୍କ୍ଷେପଣ ଦ୍ୱାରା ଗଗନଯାନ ଯୋଜନା ନିମନ୍ତେ ରିମୋଟ୍ ସେନ୍ସିଂରୁ ପ୍ରାପ୍ତ ସମସ୍ତ ତଥ୍ୟ ସହାୟତା କରିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ସୋମନାଥ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ମାନବ ବିହୀନ ଗଗନଯାନ ଉତ୍କ୍ଷେପଣ ଲାଗି ଉଦ୍ୟମ କରାଯାଉଛି। ଗଣମାଧ୍ୟମ ସହିତ ଆଲୋଚନା ବେଳେ ସେ କହିଛନ୍ତି ଗଗନଯାନରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ପହଞ୍ଚି ସାରିଛି ଏବଂ ଉଡ଼ାଣ ନିମନ୍ତେ ଏହାକୁ ଯୋଡ଼ାଯାଇ ଏକତ୍ର କରାଯିବ। ମହାକାଶ ଗବେଷଣା ପ୍ରତିଷ୍ଠାନର ପ୍ରମୁଖ କହିଛନ୍ତି ମାନବ ମିଶନରେ ମହାକାଶରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଗାମା କିରଣର ସୀମା ଅଲ୍ଟ୍ରା ଭାୟୋଲେଟ୍ ବିକିରଣର ତୀବ୍ରତା ଏବଂ ବ୍ରହ୍ମାଣ୍ଡୀୟ ଅଲ୍ଟ୍ରା ବିକିରଣର ଯାଞ୍ଚ କରିବାକୁ ଥିବା ସେନ୍ସରଗୁଡ଼ିକ ପରୀକ୍ଷା କରାଯିବ। ସେ କହିଛନ୍ତି ତାମିଲନାଡୁର କୁଲଶେକର ପଟିନାଓରେ ଆସନ୍ତା 2 ବର୍ଷ ମଧ୍ୟରେ ମହାକାଶ କେନ୍ଦ୍ର ସ୍ଥାପନ କରାଯିବ। ଶ୍ରୀ ସୋମନାଥ କହିଛନ୍ତି ପଡ଼ୋଶୀ ଦେଶର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ କରାଯିବ। ଭାରତ ଯେକୌଣସି ପ୍ରକାର ଉପଗ୍ରହ ନିର୍ମାଣ ନିମନ୍ତେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ବାଂଲାଦେଶ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ତାଙ୍କ ଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଆଶ୍ୱାସନା ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଫେସର ୟୁନୁସ୍ ଫୋନ୍ କରି ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଶ୍ରୀ ମୋଦି ମଧ୍ୟ ଏକ ଗଣତାନ୍ତ୍ରିକ ସ୍ଥିର ଓ ବିକଶିତ ବାଂଲାଦେଶ ଗଠନ ଦିଗରେ ଭାରତର ସମର୍ଥନକୁ ଦୋହରାଇଥିଲେ। ସେ ବିଭିନ୍ନ ବିକାଶମୁଖୀ ପଦକ୍ଷେପ ମାଧ୍ୟମରେ ବାଂଲାଦେଶର ଜନସାଧାରଣଙ୍କୁ ସହାୟତା ନେଇ ଭାରତର ପ୍ରତିଶ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦି ମଧ୍ୟ ବାଂଲାଦେଶରେ ବାସ କରୁଥିବା ହିନ୍ଦୁ ତଥା ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ଓ ନିରାପତ୍ତା ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତ୍ୟାନାହୁ ପଶ୍ଚିମ ଏସିଆର ପରିସ୍ଥିତି ସମ୍ପର୍କରେ ଆଜି ଆଲୋଚନା କରିଛନ୍ତି। ବେଞ୍ଜାମିନ୍ ନେତ୍ୟାନାହୁଙ୍କୁ ଆଜି ଶ୍ରୀ ମୋଦିଙ୍କୁ ଟେଲିଫୋନ୍ ଯୋଗେ ପଶ୍ଚିମ ଏସିଆ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବାର୍ତ୍ତାଳାପ କାଳରେ ଶ୍ରୀ ମୋଦି ପଣବନ୍ଦୀମାନଙ୍କ ତତ୍କାଳ ମୁକ୍ତି ଓ ପ୍ରଭାବିତମାନଙ୍କ ପାଇଁ ମାନବୀୟ ସହାୟତା ପ୍ରଦାନ ନେଇ ଭାରତର ଆଭିମୁଖ୍ୟ ଦୋହରାଇଥିଲେ। ଶ୍ରୀ ମୋଦି ଖୁବ୍ ଶୀଘ୍ର କୂଟନୈତିକ ସ୍ତରରେ ଆପୋଷ କଥାବାର୍ତ୍ତା ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ସମାଧାନର ଆହ୍ୱାନ ଦେଇଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସହଭାଗିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଭାରତ ଇସ୍ରାଏଲ୍ ରଣନୈତିକ ଭାଗିଦାରୀ ସମ୍ପର୍କକୁ ଆହୁରି ସଶକ୍ତ କରିବାର ଉପାୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତ୍ୟାନାହୁ ଭାରତର 78ତମ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଆସନ୍ତାକାଲି ଆଭାସୀ ମାଧ୍ୟମରେ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀର ଆୟୋଜନ କରିବ। ଏହି ସମ୍ମିଳନୀର ବାର୍ତ୍ତା ରହିଛି ଏକ ଉନ୍ନତ ଭବିଷ୍ୟତ ପାଇଁ ସଶକ୍ତ ଦକ୍ଷିଣ ଗୋଲାର୍ଦ୍ଧ। ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକୁ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି। ଏହି ସମ୍ମିଳନୀ ଅବସରରେ ପୂର୍ବ ସମ୍ମିଳନୀଗୁଡ଼ିକରେ ହୋଇଥିବା ଆଲୋଚନା ଉପରେ କାର୍ଯ୍ୟାନୁଷ୍ଠାନ ଓ ସମ୍ପ୍ରତି ବିଶ୍ୱ ସାମ୍ନା କରୁଥିବା ବିଭିନ୍ନ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା ସ୍ଥାନ ପାଇବ। ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକର ବିକାଶ ଧାରାରେ ଆସୁଥିବା ଆହ୍ୱାନ ଓ ପ୍ରାଥମିକତା ଭିତ୍ତିରେ ସେଗୁଡ଼ିକର ସମାଧାନ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହେବ। ଏହି ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଆମନ୍ତ୍ରିତ ଦେଶଗୁଡ଼ିକର ମୁଖ୍ୟ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଚଳିତ ମାସ 20 ତାରିଖରେ ତୃତୀୟ ପର୍ଯ୍ୟାୟ ଭାରତ ଜାପାନ ବୈଦେଶିକ ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ଦ୍ୱିପକ୍ଷୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଶ୍ରୀ ଜୟସ୍ୱାଲ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ନୂଆଦିଲ୍ଲୀରେ ଘୋଷଣା ହୋଇଛି। ଏହି ପୁରସ୍କାର 2022 ପାଇଁ ପ୍ରଦାନ କରାଯିବ। ଘୋଷଣା ଅନୁସାରେ ଚଳଚ୍ଚିତ୍ର କାନ୍ତାରାରେ ସୁନ୍ଦର ପ୍ରଦର୍ଶନ ପାଇଁ ରାଜୀବ ସେଟ୍ଟି ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ସେହିପରି ତାମିଲ ଚଳଚ୍ଚିତ୍ର ଥିରୁ ଚିତ୍ରାମ୍ବଲମ୍ ପାଇଁ ନିତ୍ୟା ମେନନ୍ ଓ ଗୁଜରାଟୀ ଚଳଚ୍ଚିତ୍ର କଚ୍ ଏକ୍ସପ୍ରେସ୍ ପାଇଁ ମାନସୀ ପାରେଖଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଘୋଷଣା କରାଯାଇଛି। ମାଲୟାଲମ୍ ଫିଲ୍ମ ଆଟମ୍କୁ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଘୋଷଣା କରାଯାଇଥିବା ବେଳେ ଅଣ ଫିଚର ଫିଲ୍ମ ବର୍ଗରେ ଚଳଚ୍ଚିତ୍ର ଆଏନାକୁ ଏହି ପୁରସ୍କାର ମିଳିଛି। ଚଳଚ୍ଚିତ୍ର ଉଞ୍ଚାଇ ପାଇଁ ସୁରଜ ବଡ଼ଜାତିଆଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଘୋଷଣା କରାଯାଇଛି। ଫିଚର ଫିଲ୍ମ ବର୍ଗରେ ଗୁଲମୋହର ଚଳଚ୍ଚିତ୍ରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଘୋଷଣା କରାଯାଇଛି। ହରିୟାଣା ଚଳଚ୍ଚିତ୍ର ଫୌଜାକୁ ଅଣ ଫିଚର ଫିଲ୍ମ ବର୍ଗରେ ସର୍ବଶ୍ରେଷ୍ଠ ଲିରିକ୍ସ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ ଗାୟକ ପୁରସ୍କାର ଅରିଜିତ୍ ସିଂଙ୍କୁ ମିଳିଥିବା ବେଳେ ମହିଳା ପ୍ରଚ୍ଛଦପଟ ଗାୟିକା ପୁରସ୍କାର ବମ୍ବେ ଜୟଶ୍ରୀଙ୍କୁ ମିଳିଛି। ଆକାଶବାଣୀ ସମାଚାର ବିଭାଗ ଘଣ୍ଟିକିଆ ସମାଚାର ପ୍ରସାରଣ ସୂଚୀରେ ପରିବର୍ତ୍ତନ କରାଯିବ। ଆସନ୍ତା 18 ତାରିଖ ମଧ୍ୟରାତ୍ରି ପରଠାରୁ ପ୍ରଥମେ ହିନ୍ଦୀ ସମାଚାର ପ୍ରସାରଣ ହେବ, ପରେ ପରେ 5 ମିନିଟ୍ ଅବଧିର ଇଂରାଜୀ ନ୍ୟୁଜ୍ ପ୍ରସାରଣ କରାଯିବ। ଅଗଷ୍ଟ 18 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ପଦ୍ମ ପୁରସ୍କାର 2025 ପାଇଁ ନାମାଙ୍କନ ପ୍ରକ୍ରିୟା ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.inରେ ନିଜର ନାମାଙ୍କନ ଦାଖଲ କରିପାରିବେ। ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଗୋଟିଏ। ଏହି ପୁରସ୍କାର 3ଟି ଶ୍ରେଣୀରେ ପ୍ରଦାନ କରାଯାଇଥାଏ। ଅସାଧାରଣ ଓ ବିଶିଷ୍ଟ ସେବା ପାଇଁ ପଦ୍ମବିଭୂଷଣ, ଉଚ୍ଚକୋଟୀର ବିଶିଷ୍ଟ ସେବା ପାଇଁ ପଦ୍ମଭୂଷଣ ଓ ଯେକୌଣସି କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପୁରସ୍କାର ଘୋଷଣା ହୋଇଥାଏ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଜମ୍ମୁ କାଶ୍ମୀର ଓ ହରିୟାଣା ପାଇଁ ବିଧାନସଭା ନିର୍ବାଚନ ସୂଚୀ ଘୋଷଣା କଲା ନିର୍ବାଚନ ଆୟୋଗ। ଚଳିତ ବର୍ଷ ଶେଷ ସୁଦ୍ଧା ମାନବ ବିହୀନ ଗଗନଯାନ ଉତ୍କ୍ଷେପଣ ଲାଗି ଉଦ୍ୟମ ଜାରି ରହିଛି କହିଲେ ଇସ୍ରୋ ଅଧ୍ୟକ୍ଷ। ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ନିଶ୍ଚିତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବାର୍ତ୍ତାଳାପ କଲେ ମହମ୍ମଦ ୟୁନୁସ୍। ଭାରତ ଆସନ୍ତାକାଲି ଆୟୋଜନ କରିବ ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀ ଏବଂ ନୂଆଦିଲ୍ଲୀରେ ଆଜି ଘୋଷଣା ହେଲା 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।